ଓମ୍ ଶାନ୍ତି। 8/8/2026 ଆଜିର ସାକାର ମହାବାକ୍ୟ ବାବା କହୁଛନ୍ତି, ମିଠେ ବଚେ, ଶାନ୍ତ ରହିବାର ସ୍ୱଭାବ ବହୁତ ଭଲ। ଶାନ୍ତ ସ୍ୱଭାବଧାରୀ ବହୁତ ମିଠା ହୋଇଥାନ୍ତି। ଫାଲତୁ କଥା କହିବା ଅପେକ୍ଷା ବରଂ ନ କହିବା ଭଲ। ପ୍ରଶ୍ନ, କେଉଁ ପିଲାମାନଙ୍କୁ ସମସ୍ତେ ଶ୍ରଦ୍ଧା କରିଥାନ୍ତି? ନିଜକୁ ସୁରକ୍ଷିତ ରଖିବାର ସାଧନ କ'ଣ? ଉତ୍ତର, ଯିଏ ସମସ୍ତଙ୍କର ବହୁତ ଆଗ୍ରହର ସହ ସ୍ନେହରେ ସେବା କରିଥାନ୍ତି ସେମାନଙ୍କୁ ସମସ୍ତେ ସ୍ନେହ କରିଥାନ୍ତି। ତୁମକୁ କେବେ ହେଲେ ବି ସେବାର ଅହଙ୍କାର ଆସିବା ଅନୁଚିତ। ବାବାଙ୍କ ଦ୍ୱାରା ତୁମକୁ ଯେଉଁ ଜ୍ଞାନର କସ୍ତୁରୀ ମିଳିଛି ତାହା ଅନ୍ୟମାନଙ୍କୁ ଦେବା ଉଚିତ। ସମସ୍ତଙ୍କୁ ଶିବ ବାବାଙ୍କର ୟାଦ ଦେବାକୁ ହେବ। ଏହି ୟାଦର ଯାତ୍ରା ଦ୍ୱାରା ହିଁ ତୁମେ ବହୁତ ବହୁତ ସୁରକ୍ଷିତ ରହିବ। ଯେତେ ୟାଦରେ ରହିବ ସେତେ ଖୁସି ବି ରହିବ ଏବଂ ମ୍ୟାନର୍ସ ଅର୍ଥାତ୍ ବ୍ୟବହାର ସୁଧୁରିଯିବ। ଓମ୍ ଶାନ୍ତି। ରୁହାନି ବାବା ବସି ରୁହାନି ପିଲାମାନଙ୍କୁ ବୁଝାଉଛନ୍ତି, ବୁଝାଇ ବୁଝାଇ କେତେ ବୁଦ୍ଧିମାନ କରି ଦେଉଛନ୍ତି। ପାଠପଢ଼ା ମଧ୍ୟ ସହଜ ଅଟେ ନା? ତାହା ହେଲା ସ୍ଥୂଳ ପାଠପଢ଼ା ଓ ଏହା ହେଉଛି ସୂକ୍ଷ୍ମ ପାଠପଢ଼ା। ତୁମେ ସନ୍ତାନମାନେ ଜାଣିଛ, ଏହି ପାଠ ବାବାଙ୍କ ବ୍ୟତୀତ ଅନ୍ୟ କେହି ପଢ଼ାଇ ପାରିବେ ନାହିଁ। ବାବା ଆସିଛନ୍ତି ପବିତ୍ର କରିବାକୁ ଏବଂ ପଢ଼ାଇବାକୁ। ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ମୁଖରେ ଦଣ୍ଡାୟମାନ, ତେଣୁ ଏପରି ପିତାଙ୍କୁ ମନେ ପକାଇ ଖୁସିରେ ଲୋମ ଟାଙ୍କୁରି ଉଠିବା ଦରକାର। ପିଲାମାନେ ଏକଥା ମଧ୍ୟ ଜାଣିଛନ୍ତି ଯେ ଆମକୁ ଦିନ ପ୍ରତିଦିନ ଶାନ୍ତିରେ ରହିବାର ଅଛି। ସମସ୍ତଙ୍କୁ ଶାନ୍ତି ତ ବହୁତ ପସନ୍ଦ ଅଟେ। ପ୍ରସିଦ୍ଧ ଲୋକମାନେ ଅଧିକ କଥା କୁହନ୍ତି ନାହିଁ କି ଜୋରରେ କଥାବାର୍ତ୍ତା କରନ୍ତି ନାହିଁ। ତୁମେମାନେ ବହୁତ ବହୁତ ବଡ଼ ଲୋକ ହେଉଛ। ବାସ୍ତବରେ ଲୋକ କୁହାଯିବ ନାହିଁ, ତୁମେମାନେ ତ ଦେବତା ହେଉଛ। ଦେବତାମାନେ ବହୁତ କମ୍ କଥା କହିଥାନ୍ତି। ତୁମକୁ ମଧ୍ୟ ଯଦି ଦେବତା ହେବାର ଅଛି ତେବେ ବାଣୀ ପରିବର୍ତ୍ତେ ଚୁପ୍ ରହିବାର ଅଭ୍ୟାସ କର। ଯେଉଁମାନେ ଶାନ୍ତିରେ ରହିଥାନ୍ତି ତାଙ୍କ ପାଇଁ ବିଚାର କରାଯାଏ ଯେ ସେମାନଙ୍କର ନିଜ ଉପରେ ଆଟେନସନ୍ ବା ଧ୍ୟାନ ଅଛି। ତୁମକୁ ଯେହେତୁ ଶାନ୍ତିଧାମ ଯିବାର ଅଛି ତେଣୁ ବହୁତ ଧୀରେ କହିବା ଉଚିତ। ଧୀରେ ଧୀରେ କଥା କହି କହି ଶାନ୍ତି ଧାମକୁ ଚାଲିଯିବାର ଅଛି। ଯେତେ ତୁମେ ଶାନ୍ତିରେ ରହିବ ସେତେ ଶାନ୍ତିର ଶକ୍ତି ପ୍ରବାହିତ କରିପାରିବ। ତୁମକୁ ବହୁତ ଶାନ୍ତିରେ ରହିବା ଉଚିତ। ବଡ଼ ପାଟିରେ କଥାବାର୍ତ୍ତା କଲେ ଭଲ ଲାଗେ ନାହିଁ, କ୍ରୋଧ କରିବା ମଧ୍ୟ ଭଲ ନୁହେଁ। ପିଲାମାନଙ୍କ ମଧ୍ୟରେ କୌଣସି ବି ବିକାର ରହିବା ଉଚିତ ନୁହେଁ। ଯାଞ୍ଚ କରିବା ଦରକାର, ମୁଁ କାହା ସହ ଲଢ଼େଇ ଝଗଡ଼ା କରୁନାହିଁ ତ? ବାବା ତ ବୁଝାଇଛନ୍ତି, ଖରାପ କଥା ଶୁଣ ନାହିଁ, ଖରାପ କଥା କୁହ ନାହିଁ। ଯେଉଁ କଥା ତୁମକୁ ପସନ୍ଦ ନୁହେଁ ସେହି ଖରାପ କଥାରୁ ତୁମକୁ ଦୂରେଇ ରହିବା ଉଚିତ, ତେବେ ଯାଇ ଦୁହିଁଙ୍କର ମୁଖ ବନ୍ଦ ରହିବ। ପ୍ରତ୍ୟେକ କଥାରେ ଦୈବୀ ଗୁଣକୁ ଧାରଣ କରିବା ଉଚିତ। କେହି ଜୋରରେ କଥାବାର୍ତ୍ତା କଲେ ତାଙ୍କୁ କୁହ ଶାନ୍ତ, ଏତେ ଜୋରରେ କଥା ହୁଅ ନାହିଁ। ତୁମେ ଜାଣିଛ ଆମେ ଶାନ୍ତି ସ୍ଥାପନା କରୁଛୁ। ସତ୍ୟଯୁଗରେ ଶାନ୍ତି ରହିଥାଏ ନା? ମୂଳ ବତନରେ ତ ଶାନ୍ତି ନିଶ୍ଚିତ ରହିଛି, ଶରୀର ତ ନଥାଏ, ତେବେ କହିବେ କିପରି? ବାବା ପିଲାମାନଙ୍କୁ ବହୁତ ଶ୍ରେଷ୍ଠ ଶ୍ରୀମତ ଦେଉଛନ୍ତି, ବୁଝାଉଛନ୍ତି। ମିଠା ସନ୍ତାନମାନେ, ଏବେ ତୁମକୁ ନିଜ ଘରକୁ ଯିବାର ଅଛି, ତେଣୁ ବାଣୀରୁ ମୁଭିକୁ ଆସ, ପୁଣି ସାଇଲେନ୍ସ ଅଥବା ନୀରବ ହୋଇଯାଅ। ଯିଏ ବି ଦେଖା ହେଉଛନ୍ତି ତାଙ୍କୁ ଏହି ବାର୍ତ୍ତା ଦିଅ, ତୁମେମାନେ ଯେତେ ନିରବ ରହିବ ସେତେ ବୁଝିବେ ଯେ ଏମାନେ କେଉଁ ଧୂନରେ ଅଛନ୍ତି। ଶାନ୍ତ ରହିବାର ସ୍ୱଭାବ ବହୁତ ଭଲ। ଶାନ୍ତ ସ୍ୱଭାବ ବ୍ୟକ୍ତି ସମସ୍ତଙ୍କୁ ବହୁତ ମିଠା ଅର୍ଥାତ୍ ସ୍ନେହୀ ଲାଗିଥାନ୍ତି। ଫାଲତୁ କଥା କହିବା ଅପେକ୍ଷା ନ କହିବା ଭଲ। ତୁମେ ସଚ୍ଚା ସଚ୍ଚା ପୈଗମ୍ବର ଅର୍ଥାତ୍ ବାର୍ତ୍ତାବହ ଅଟ। ତୁମମାନଙ୍କର ସମସ୍ତଙ୍କ ଉପରେ ମେହର ଅର୍ଥାତ୍ କୃପା ରହିବା ଉଚିତ। କୃପା କରୁଥିବା ସନ୍ତାନମାନେ ବହୁତ ଶାନ୍ତିରେ ବାବାଙ୍କ ୟାଦରେ ରହିବେ। କେବଳ ବାର୍ତ୍ତା ଦେବାର ଅଛି ଯେ ଅବିନାଶୀ ବାବାଙ୍କୁ ୟାଦ କର, ତେବେ ଅବିନାଶୀ ସୁଖ ଶାନ୍ତି ମିଳିବ। ଲୌକିକ ପିତାଙ୍କ ପାଖରେ ବହୁତ ଧନ ଅଛି, ତେବେ ସନ୍ତାନଙ୍କୁ ବହୁତ ବର୍ଷା ମିଳିବ ନା? ବେହଦ ବାବାଙ୍କ ପାଖରେ ତ ବିଶ୍ୱର ବାଦଶାହୀ ରହିଛି, ଯାହାକି ପ୍ରତି 5000 ବର୍ଷ ପରେ ତୁମକୁ ସେହି ବାଦଶାହୀ ମିଳୁଛି। ତୁମ ସନ୍ତାନମାନଙ୍କୁ ସମସ୍ତଙ୍କର ବହୁତ ଆଗ୍ରହର ସହ ସେବା କରିବାର ଅଛି। ପ୍ରତ୍ୟେକଙ୍କୁ ସେବା ଯୋଗ୍ୟ ହେବା ଉଚିତ। ଯିଏ ସମସ୍ତଙ୍କ ସେବା ବହୁତ ସ୍ନେହର ସହିତ କରନ୍ତି ସେମାନଙ୍କୁ ସମସ୍ତେ ସ୍ନେହ କରିଥାନ୍ତି। କେବେ ହେଲେ ବି ସେବାର ଅହଙ୍କାର ଆସିବା ଅନୁଚିତ। ବାବାଙ୍କ ଦ୍ୱାରା ତୁମକୁ ଜ୍ଞାନର ଯେଉଁ କସ୍ତୁରୀ ମିଳିଛି ତାହାକୁ ଅନ୍ୟମାନଙ୍କୁ ଦେବା ଉଚିତ। ପରସ୍ପରକୁ ମନେ ପକାଇ ଦିଅ ଯେ ଶିବ ବାବା ମନେ ଅଛନ୍ତି ତ, ଏଥିରେ ଖୁସି ବି ମିଳିଥାଏ। ଯିଏ ମନେ ପକାଇ ଦେଉଛନ୍ତି ସେମାନଙ୍କୁ ଧନ୍ୟବାଦ ଦେବା ଦରକାର। ୟାଦର ଯାତ୍ରାରେ ତୁମେ ସନ୍ତାନମାନେ ବହୁତ ବହୁତ ସୁରକ୍ଷିତ ରହିବ। ଯେତେ ଯେତେ ୟାଦରେ ରହିବ ସେତେ ଖୁସି ରହିବ ଏବଂ ବ୍ୟବହାର ମଧ୍ୟ ସୁଧୁରି ଚାଲିବ। ତୁମକୁ ନିଜର କ୍ୟାରେକ୍ଟର ଅର୍ଥାତ୍ ଚରିତ୍ର ନିଶ୍ଚିତ ସୁଧାରିବା ଉଚିତ। ପ୍ରତ୍ୟେକ ନିଜର ମନକୁ ପଚାରନ୍ତୁ, ଆମର ସ୍ୱଭାବ ବହୁତ ବହୁତ ମିଠା ତ, କେବେ ହେଲେ କାହାକୁ ନାରାଜ କରିଦେଉ ନାହିଁ ତ, ଏପରି ବାତାବରଣ କେବେ ହେଲେ ନ ହେଉ ଯେ କେହି ନାରାଜ ହୋଇଯାଉ। ଏପରି ଚେଷ୍ଟା କରିବାର ଅଛି, କାରଣ ତୁମେ ସନ୍ତାନମାନେ ବହୁତ ଉଚ୍ଚ ସେବାରେ ଅଛ। ତୁମକୁ ଏହି ସାରା ମାଣ୍ଡୱା ଅର୍ଥାତ୍ ବିଶ୍ୱକୁ ଆଲୋକିତ କରିବାର ଅଛି। ତୁମେ ଧରିତ୍ରୀର ଚୈତନ୍ୟ ତାରକା ଅଟ। କୁହାଯାଏ ମଧ୍ୟ ନକ୍ଷତ୍ର ଦେବତା, ଆକାଶର ତାରକା ତ ଦେବତା ନୁହନ୍ତି ନା? ତୁମେ ତ ତାଠାରୁ ମହାନ ବଳବାନ ଅଟ, କାହିଁକି ନା ତୁମେ ସାରା ବିଶ୍ୱକୁ ଆଲୋକିତ କରୁଛ। ତୁମେ ହିଁ ଦେବତା ହେବାକୁ ଯାଉଛ। ଯେପରି ଉପରେ ତାରକାମାନଙ୍କର ରିମଝିମ ହେଉଛି, କେହି ତାରକା ବହୁତ ତେଜିଆନ ତ କେହି କମ୍ ତେଜିଆନ, କେହି କେହି ତ ଚନ୍ଦ୍ରମାଙ୍କର ନିକଟରେ ଥାନ୍ତି। ତୁମେ ସନ୍ତାନମାନେ ଯୋଗ ବଳ ଦ୍ୱାରା ସମ୍ପୂର୍ଣ୍ଣ ପବିତ୍ର ହୋଇ ଚମକୁଛ। ଏବେ ତୁମ ସନ୍ତାନମାନଙ୍କୁ ଅବିନାଶୀ ଜ୍ଞାନରତ୍ନର ଲଟେରୀ ମିଳୁଛି, ତେଣୁ କେତେ ଖୁସିରେ ରହିବା ଉଚିତ। ଅନ୍ତରରେ ଖୁସିରେ ଉତ୍ସାହିତ ହେଉଥାଅ। ତୁମର ଏହି ଜନ୍ମ ହୀରାତୁଲ୍ୟ ବୋଲି ଗାୟନ କରାଯାଇଛି। ତୁମେ ବ୍ରାହ୍ମଣ ହିଁ ଜ୍ଞାନୀ ହୋଇଛ, ତେଣୁ ତୁମକୁ ଜ୍ଞାନର ଖୁସି ରହୁଛି। ଏହି ଦେବତାମାନଙ୍କ ଠାରୁ ମଧ୍ୟ ତୁମେ ଶ୍ରେଷ୍ଠ ଅଟ, ତେଣୁ ତୁମର ଚେହେରା ଖୁସିରେ ସର୍ବଦା ପ୍ରଫୁଲ୍ଲିତ ହୋଇ ରହୁ, ପ୍ରସ୍ଫୁଟିତ ହୋଇ ରହୁ। ବାବା ପିଲାମାନଙ୍କୁ ଆଶୀର୍ବାଦ ଦେଉଛନ୍ତି, ମିଠେ ବଚ୍ଚେ ସଦା ଶାନ୍ତ ଭବ, ଚିରଞ୍ଜୀବୀ ଭବ ଅର୍ଥାତ୍ ବହୁତ ଜନ୍ମ ବଞ୍ଚି ରୁହ। ବାବାଙ୍କ ଠାରୁ ଆଶୀର୍ବାଦ ତ ମିଳୁଛି, ତଥାପି ପ୍ରତ୍ୟେକଙ୍କୁ ନିଜର ପୁରୁଷାର୍ଥ କରିବାର ଅଛି ଯେ ମୁଁ ଚିରଞ୍ଜୀବୀ କିପରି ହେବି। ବାବାଙ୍କୁ ୟାଦ କରି କରି ତୁମେ ଚିରଞ୍ଜୀବୀ ହେଉଛ। ବାବା ଏହି ଆଶୀର୍ବାଦ ଦେଉଛନ୍ତି। ବ୍ରାହ୍ମଣମାନେ ମଧ୍ୟ କହୁଛନ୍ତି ଆୟୁଷ୍ମାନ ଭବ। ବାବା ବି କହୁଛନ୍ତି ପିଲାମାନେ ସଦା ବଞ୍ଚି ରୁହ। ତୁମକୁ ଅଧା କଳ୍ପ ପର୍ଯ୍ୟନ୍ତ କେବେ କାଳ ଖାଇବ ନାହିଁ। ସତ୍ୟ ଯୁଗରେ ତ ମରିବାର ନାମ ରହିବ ନାହିଁ। ଏଠାରେ ମନୁଷ୍ୟ ତ ମରିବାକୁ ଡରୁଛନ୍ତି ନା। ତୁମେ ତ ମରିବା ପାଇଁ ପୁରୁଷାର୍ଥ କରୁଛ। ତୁମେ ଜାଣିଛ ବାବାଙ୍କୁ ୟାଦ କରି କରି ଆମେ ଏହି ଶରୀର ତ୍ୟାଗ କରି ନିଜର ଶିବ ବାବାଙ୍କ ପାଖକୁ ଚାଲିଯିବୁ, ତାପରେ ସ୍ୱର୍ଗବାସୀ ହେବୁ। ଏବେ ତୁମେ ମୋଷ୍ଟ ବିଲଭେଡ୍ ବାବାଙ୍କର ସନ୍ତାନ ହୋଇଛ, ତେଣୁ ତୁମକୁ ବି ବାବାଙ୍କ ପରି ବହୁତ ବହୁତ ମିଠା ବହୁତ ପ୍ୟାରା ହେବାର ଅଛି। ବାବା ପତ୍ରରେ ମଧ୍ୟ ଲେଖୁଛନ୍ତି, ମିଠା ମିଠା ଲାଡ଼ଲା ସିକିଲଧା ପିଲାମାନେ। ବାବା ବହୁତ ମିଠା ଅଟନ୍ତି ନା। ବାସ୍ତବରେ ଅନୁଭବ କରୁଛ ଯେ ବାବା କେତେ ମିଠା କେତେ ପ୍ୟାରା ଅଟନ୍ତି। ଆମକୁ ବି ଏହିପରି କରୁଛନ୍ତି। ତୁମେମାନେ ଏକଥା ମଧ୍ୟ ଜାଣିଛ ଯେ ଆମେ କେତେ ମିଠା କେତେ ପ୍ୟାରା ଥିଲୁ। ଆମେ ହିଁ ପୂଜ୍ୟରୁ ପୁଣି ପୂଜାରୀ ହୋଇ ନିଜକୁ ପୂଜା କଲୁ। ଏହା ବି ବହୁତ ଆଶ୍ଚର୍ଯ୍ୟପୂର୍ଣ୍ଣ ବୁଝିବାର କଥା। ତୁମେ ସନ୍ତାନମାନେ ଜାଣିଛ ଅଧା କଳ୍ପ ପାଇଁ ଆମର ସବୁ ଦୁଃଖ ଦୂର କଲାବାଲା ବାବା ଏବେ ଆସିଛନ୍ତି, କହୁଛନ୍ତି ହର ହର ମହାଦେବ। ଏବେ ସେହି ମହାଦେବ ତ ନାହାନ୍ତି, ଦୁଃଖ ତ ବାବା ହିଁ ହରଣ କରିବେ। ଦୁଃଖ ହରଣ କରି ସୁଖ ଦେଲା ବାଲା ଏକମାତ୍ର ବାବା ହିଁ ଅଟନ୍ତି। ଅଧା କଳ୍ପ ତୁମେ ବହୁତ ଦୁଃଖ ଦେଖିଛ। ପାଞ୍ଚ ବିକାରର ରୋଗ ବହୁତ ବଢ଼ିଯାଇଛି। ଏହି ବେମାରୀ ବହୁତ ଦୁଃଖୀ କରିଦେଇଛି। ସେଥିପାଇଁ ବାବା କହୁଛନ୍ତି, ମିଠେ ବଚ୍ଚେ, ଏହି ଯେଉଁ କର୍ମର ଖାତା ରହିଛି ତାକୁ ଏବେ ଠିକ୍ କର। ବ୍ୟାପାରୀମାନେ ମଧ୍ୟ ବାର ମାସର ଖାତା ରଖିଥାନ୍ତି ନା। ବାବା ବୁଝାଉଛନ୍ତି, ପିଲାମାନେ ସାରା ସୃଷ୍ଟିରେ ଦେଖ ବର୍ତ୍ତମାନ କେତେ ଆବର୍ଜନା ରହିଛି, ଏହା ହେଉଛି ହିଁ ନର୍କ। ତେଣୁ ବାବାଙ୍କୁ ଆସିବାକୁ ପଡ଼ୁଛି ନର୍କକୁ ସ୍ୱର୍ଗ କରିବା ପାଇଁ। ବାବା ବହୁତ ଉକୀର ଅର୍ଥାତ୍ ସ୍ନେହରେ ଆସୁଛନ୍ତି। ସେ ଜାଣିଛନ୍ତି ମୋତେ ପିଲାମାନଙ୍କର ସେବାରେ ଆସିବାର ଅଛି। ମୁଁ କଳ୍ପ କଳ୍ପ ତୁମ ପିଲାମାନଙ୍କ ସେବାରେ ଉପସ୍ଥିତ ହେଉଛି। ଯେତେବେଳେ ନିଜେ ଆସୁଛନ୍ତି ପିଲାମାନେ ବୁଝୁଛନ୍ତି ଯେ ବାବା ଆମମାନଙ୍କ ସେବାରେ ଉପସ୍ଥିତ ହୋଇଛନ୍ତି। ଏଠାରେ ବସି ବସି ସମସ୍ତଙ୍କର ସେବା ହୋଇଯାଉଛି। ସାରା ସୃଷ୍ଟିର କଲ୍ୟାଣକାରୀ ଦାତା ତ ଏକ ଅଟନ୍ତି ନା। ବାବା ଜାଣିଛନ୍ତି ସାରା ଦୁନିଆର ଯେଉଁ ସବୁ ଆତ୍ମାମାନେ ବି ଅଛନ୍ତି ସମସ୍ତଙ୍କୁ ମୋତେ ହିଁ ବର୍ଷା ଦେବାକୁ ଆସିବାକୁ ପଡ଼ିବ। ବେହଦ ବାବାଙ୍କର ଦୃଷ୍ଟି ଦୁନିଆର ଆତ୍ମାମାନଙ୍କ ଆଡ଼କୁ ଯାଉଛି। ଯଦିଓ ଏଠାରେ ବସିଛନ୍ତି, ପରନ୍ତୁ ଦୃଷ୍ଟି ସାରା ବିଶ୍ୱ ଆଡ଼କୁ ଏବଂ ସାରା ବିଶ୍ୱର ମନୁଷ୍ୟ ମାତ୍ରଙ୍କ ଉପରେ ରହିଛି, କାହିଁକିନା ସାରା ବିଶ୍ୱର ନିହାଲ କରିବାର ଅଛି। ଡ୍ରାମା ପ୍ଲାନ ଅନୁସାରେ କଳ୍ପ ପୂର୍ବ ଭଳି ସାରା ବିଶ୍ୱର ଆତ୍ମାମାନେ ନିହାଲ ହୋଇଯିବେ। ବାବା ସବୁ ପିଲାମାନଙ୍କୁ ମନେ ପକାଉଛନ୍ତି, ଦୃଷ୍ଟି ତ ଯାଉଛି ନା। ସଙ୍ଗମ ଯୁଗରେ ହିଁ ବାବା ପିଲାମାନଙ୍କ ସେବାରେ ଉପସ୍ଥିତ ହେଉଛନ୍ତି। ତାଙ୍କ ପରି ଅନ୍ୟ କେହି ବି ସେବା କରିପାରିବେ ନାହିଁ, ତାଙ୍କର ହେଉଛି ବେହଦର ସେବା। ତୁମେ ସନ୍ତାନମାନେ ମଧ୍ୟ ବାବାଙ୍କୁ ସେତେବେଳେ ପ୍ରତ୍ୟକ୍ଷ କରିପାରିବ ଯେତେବେଳେ ତାଙ୍କ ପରି ସେବା କରିବ। ସେବାଧାରୀଙ୍କୁ ଫଳ ମଧ୍ୟ ବହୁତ ଉଚ୍ଚ ମିଳିଥାଏ। ପିଲାମାନଙ୍କର ନିଶା ମଧ୍ୟ ଚଢ଼ୁଛି ଯେ ଆମେ ଶ୍ରୀମତ ଆଧାରରେ ସାରା ବିଶ୍ୱର ମନୁଷ୍ୟମାନଙ୍କୁ ସୁଖ ଦେଉଛୁ। ବାବା କହୁଛନ୍ତି, ମିଠେ ବଚ୍ଚେ, ଜ୍ଞାନ ରତ୍ନରେ ନିଜର ଝୋଲି ଖୁବ୍ ଭରପୁର କର, ଯେତେ ଭରିବାର ଅଛି ଭର, ନିଜର ସମୟ ବରବାଦ କର ନାହିଁ। ବାବାଙ୍କ ୟାଦରେ ସମୟକୁ ସଫଳ କର। ଯିଏ ଭଲ ଭାବରେ ଧାରଣା କରନ୍ତି ସେମାନେ ଅନ୍ୟମାନଙ୍କର ସେବା ମଧ୍ୟ ବହୁତ ଭଲ ଭାବରେ କରିପାରିବେ, ସମୟ ନଷ୍ଟ କରିବେ ନାହିଁ। ପୁରୁଷାର୍ଥ କରି ପିଲାମାନଙ୍କୁ ଅନ୍ତର୍ମୁଖୀ ହେବାର ଅଛି। ଅନ୍ତର ଆତ୍ମା ଅଟେ ନା, ଏହା ନିଶ୍ଚୟ କରିବାକୁ ହେବ ଯେ ଆମ ଆତ୍ମାମାନଙ୍କୁ ବାବା ବୁଝାଉଛନ୍ତି। ସୋଲ୍ କନସିୟସ୍ ଅର୍ଥାତ୍ ଆତ୍ମ ଅଭିମାନୀ ହୋଇ ରହିବା ହିଁ ପ୍ରକୃତ ଅନ୍ତର୍ମୁଖୀ ହେବା। ଅନ୍ତର୍ମୁଖୀ ଅର୍ଥାତ୍ ଭିତରେ ଯେଉଁ ଆତ୍ମା ଅଛି ତାକୁ ସବୁକିଛି ବାବାଙ୍କ ଠାରୁ ହିଁ ଶୁଣିବାର ଅଛି। ବାବା ସ୍ନେହରେ ବାରମ୍ବାର ବୁଝାଉଛନ୍ତି। ମାତା ପିତା ଓ ଅନ୍ୟ ସବୁ ଭଲ ଭଲ ଅନନ୍ୟ ବଡ଼ ଭାଇ ଭଉଣୀମାନେ ଅଛନ୍ତି ଯେଉଁମାନେ କି ଭଲ ସେବା କରୁଛନ୍ତି, ତାଙ୍କ ଠାରୁ ଶିଖ। ଅନ୍ତରରେ ଏହା ନିଶ୍ଚୟ କର ଯେ ଆମକୁ ଫାଲତୁରେ ସମୟ ନଷ୍ଟ କରିବାର ନାହିଁ, ଶରୀର ନିର୍ବାହ ବି କରିବାର ଅଛି, ନିଜର ରଚନାକୁ ବି ଦେଖିବାର ଅଛି, କେବଳ ମମତ୍ୱ ରଖିବାର ନାହିଁ। ମମତ୍ୱ ରଖିଲେ କ୍ଷତି ହୋଇଯିବ। ଏକ ବାବାଙ୍କ ଠାରେ ମମତ୍ୱ ରଖ। ତୁମେ ଏଠାରେ ବାବାଙ୍କ ସମ୍ମୁଖରେ ଅଛ, ଆତ୍ମା ଓ ପରମାତ୍ମା ସମ୍ମୁଖରେ ଅଛନ୍ତି, କାହିଁକି ନା ଏଠାରେ ସ୍ୱୟଂ ବାବା ଆତ୍ମାମାନଙ୍କୁ ପଢ଼ାଉଛନ୍ତି। ସେଠାରେ ଆତ୍ମାମାନେ ଆତ୍ମାମାନଙ୍କୁ ପଢ଼ାଉଛନ୍ତି। ଏହିସବୁ କଥା ତୁମ ସନ୍ତାନମାନଙ୍କ ମଧ୍ୟରେ ଚିନ୍ତନ ମନ୍ଥନ ହେବା ଉଚିତ। ବିଦ୍ୟାର୍ଥୀମାନଙ୍କ ବୁଦ୍ଧିରେ ସାରା ଦିନ ପାଠପଢ଼ା ମନେ ରହିଥାଏ ନା, ତୁମର ବୁଦ୍ଧିରେ ବି ସାରା ପାଠପଢ଼ା ହିଁ ରହିଛି। ଏହା ଆତ୍ମିକ ପାଠପଢ଼ା ଅଟେ। ଭଲ ବିଦ୍ୟାର୍ଥୀ ସର୍ବଦା ଏକାନ୍ତରେ ଯାଇ ପାଠ ପଢ଼ନ୍ତି। ଛାତ୍ରମାନେ ପରସ୍ପର ସହି ମିଶିଲେ ପାଠପଢ଼ାରେ ହିଁ ବାର୍ତ୍ତାଳାପ କରିଥାନ୍ତି। ଏହି ବେହଦର ପାଠପଢ଼ାରେ ତ ଆହୁରି ଖୁସିରେ ଲାଗିଯିବା ଉଚିତ। ତୁମେ ସନ୍ତାନମାନେ ଏବେ ବାବାଙ୍କର ସହଯୋଗୀ ହୋଇଛ। ୟାଦରେ ରହିବା ହିଁ ସହଯୋଗ କରିବା, କାରଣ ୟାଦର ଯାତ୍ରା ଅର୍ଥାତ୍ ଶାନ୍ତିର ଯାତ୍ରା। ସେଥିପାଇଁ କୁହାଯାଉଛି ପ୍ରତ୍ୟେକ ନିଜ ଘରକୁ ସ୍ୱର୍ଗ କରନ୍ତୁ। ପ୍ରତ୍ୟେକଙ୍କ ବୁଦ୍ଧିରେ ଅଲପ ବାବା ବେ ବର୍ଷା ଅଛି, ଅଲପ ବାବା ଓ ବେ ବର୍ଷା ଅଛି। ବାବା ଅର୍ଥାତ୍ ଅଲପଙ୍କୁ ୟାଦ କଲେ ବାଦଶାହୀ ମିଳିବ। ଆଉ କିଛି କରିବାର ନାହିଁ, କେବଳ ନିଜକୁ ଆତ୍ମା ମନେ କରି ବାବାଙ୍କୁ ୟାଦ କର, ତେବେ ରାଜତ୍ୱ ତୁମର। ତୁମେ ସନ୍ତାନମାନେ ସମସ୍ତଙ୍କୁ ଏହି ବାର୍ତ୍ତା ଦେଇ ଚାଲ କି ବାବାଙ୍କୁ ୟାଦ କର, ତେବେ ସ୍ୱର୍ଗର ରାଜତ୍ୱ ମିଳିବ। ଆଚ୍ଛା, ମିଠା ମିଠା ସିକି ଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ, 1 ବାବାଙ୍କ ୟାଦରେ ନିଜ ସମୟ ଆବାଦ ଅର୍ଥାତ୍ ସଫଲ କରିବା ଉଚିତ। ଏହି ଅମୂଲ୍ୟ ସମୟ କେଉଁଠି ବି ବରବାଦ କର ନାହିଁ। ପୁରୁଷାର୍ଥ କରି ଅନ୍ତର୍ମୁଖୀ ଅର୍ଥାତ୍ ସୋଲ୍ କନସିୟସ୍ ହୋଇ ରହିବା ଦରକାର। 2 ଏବେ ଆମେ ଦେବତାମାନଙ୍କ ଠାରୁ ବି ଶ୍ରେଷ୍ଠ ବ୍ରାହ୍ମଣ ଅଟୁ। ଏବେ ବାବାଙ୍କ ଦ୍ୱାରା ଅବିନାଶୀ ଜ୍ଞାନ ରତ୍ନର ଲଟେରୀ ମିଳିଛି। ଜ୍ଞାନୀ ହୋଇଛ ତ ଚେହେରା ସଦା ଖୁସିରେ ହର୍ଷିତ ହୋଇ ରହୁ, ଅନ୍ତର ଖୁସିରେ ଉଛୁଳି ଉଠୁଥାଉ। ବରଦାନ ସଂକଳ୍ପର ମହାଦାନ ଦ୍ୱାରା ପ୍ରତ୍ୟେକ ସଂକଳ୍ପର ସିଦ୍ଧି ପ୍ରାପ୍ତ କରୁଥିବା ମାଷ୍ଟର ସର୍ବଶକ୍ତିମାନ ଭବ। ଯେଉଁ ପିଲାମାନେ ମନର ସଂକଳ୍ପ ଦ୍ୱାରା ଶକ୍ତିଗୁଡ଼ିକୁ ଦାନ କରିଥାନ୍ତି ସେମାନଙ୍କୁ ମାଷ୍ଟର ସର୍ବଶକ୍ତିମାନର ବରଦାନ ପ୍ରାପ୍ତ ହୋଇଯାଏ, କାହିଁକି ନା ମନର ସଂକଳ୍ପ ଦ୍ୱାରା ଶକ୍ତିଗୁଡ଼ିକର ଦାନ କରିବା ଦ୍ୱାରା ସଂକଳ୍ପରେ ଏତେ ମାତ୍ରାରେ ଶକ୍ତି ଜମା ହୋଇଯାଏ ଯାହାକି ପ୍ରତ୍ୟେକ ସଂକଳ୍ପରେ ସିଦ୍ଧି ପ୍ରାପ୍ତ ହୋଇଥାଏ। ସେମାନେ ନିଜର ସଂକଳ୍ପକୁ ଯେଉଁଠାରେ ଇଚ୍ଛା ସେଠାରେ ଗୋଟିଏ ସେକେଣ୍ଡ ଭିତରେ ସ୍ଥିତ କରିପାରିବେ, କାରଣ ସଂକଳ୍ପଗୁଡ଼ିକ ସେମାନଙ୍କର ଅଧୀନରେ ରହିଥାନ୍ତି। ସେମାନେ ନିଜର ସଂକଳ୍ପଗୁଡ଼ିକ ଉପରେ ବିଜୟୀ ହୋଇଥିବା କାରଣରୁ ଚଞ୍ଚଳ ସଂକଳ୍ପବାଲାଙ୍କୁ ମଧ୍ୟ କିଛି ସମୟ ପାଇଁ ଅଚଳ ବା ଶାନ୍ତ କରିଦେଇପାରିବେ। ସ୍ଲୋଗାନ, ଯଦି ନିରନ୍ତର ଏକମାତ୍ର ବାବାଙ୍କ ସଙ୍ଗରେ ରହିବ ତେବେ ସଙ୍ଗ ଦୋଷରୁ ସୁରକ୍ଷିତ ରହିବ। ଯଦି ନିରନ୍ତର ଏକମାତ୍ର ବାବାଙ୍କ ସଙ୍ଗରେ ରହିବ ତେବେ ସଙ୍ଗ ଦୋଷରୁ ସୁରକ୍ଷିତ ରହିବ। ଅବ୍ୟକ୍ତ ଇଶାରା ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ। କୌଣସି ବି ବିକର୍ମ ବା ବ୍ୟର୍ଥ କର୍ମ ଯଦି ବାରମ୍ବାର ହୋଇଯାଉଛି ତେବେ ଏହାର କାରଣ ହେଲା ସର୍ବଦା ସଚ୍ଚା ସାଥୀଙ୍କୁ ନିଜ ସାଥିରେ ରଖୁନାହଁ ଅଥବା ସଙ୍ଗର ଅନୁଭବ କରୁନାହଁ। ଯେପରି ଶକ୍ତିମାନେ ଗୋଟିଏ ସେକେଣ୍ଡର ଦୃଷ୍ଟି ଦ୍ୱାରା ଅସୁରମାନଙ୍କୁ ସଂହାର କରିଥାନ୍ତି, ସେହିପରି ଯୁଗଳ ରୂପର ସ୍ମୃତି ଦ୍ୱାରା ନିଜର ଆସୁରୀ ସଂସ୍କାର ବା ଅପବିତ୍ରତାର ସଂକଳ୍ପକୁ ଗୋଟିଏ ସେକେଣ୍ଡ ଭିତରେ ସଂହାର କର। ଆଚ୍ଛା, ଓମ୍ ଶାନ୍ତି।